ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚଳିତ ମାସ 21 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଘାନା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହରିୟାଣାର ମାନେସରଠାରେ ଆଜିଠାରୁ ଆରମ୍ଭ ହେବ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀ। ଆଜିଠାରୁ ଆରମ୍ଭ ହେଉଛି 38 ଦିନିଆ ପବିତ୍ର ଅମରନାଥ ଯାତ୍ରା ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ 310 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଭାରତ। ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ 21 ତାରିଖରୁ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୌସୁମୀ ଅଧିବେଶନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମୌସୁମୀ ଅଧିବେଶନ ସମୟରେ ସ୍ୱାଧୀନତା ଦିବସ ପାଳନ ଲାଗି ଅଗଷ୍ଟ 13 ଏବଂ 14 ତାରିଖରେ ବୈଠକ ବସିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5ଟି ରାଷ୍ଟ୍ର ଗସ୍ତ କାଳର ପ୍ରଥମ ପର୍ଯ୍ୟାୟରେ ଘାନାରେ ପହଞ୍ଚିଛନ୍ତି। ଘାନା ରାଷ୍ଟ୍ରପତି ଜନ୍ ଦ୍ରମାଣି ମାହାମା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ସହ ବିମାନବନ୍ଦରରେ 21 ତୋପ ସଲାମି ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ଉଭୟ ନେତା ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ। ଆଲୋଚନା ପରେ ଶ୍ରୀ ମୋଦି ଘୋଷଣା କରିଛନ୍ତି, ଉଭୟ ଭାରତ ଏବଂ ଘାନା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।
ରାଷ୍ଟ୍ରପତି ଜୀ ଓ ମୈନେ ହମାରି ଦ୍ୱିପକ୍ଷୀୟ ସାଝେଦାରୀକୁ କମ୍ପ୍ରିହେନ୍ସିଭ ପାର୍ଟନରସିପ୍ କା ରୂପ ଦେନେ କା ନିର୍ଣ୍ଣୟ ଲିଆ। ଘାନା କେ ରାଷ୍ଟ୍ର ନିର୍ମାଣ କି ଯାତ୍ରା ମେ ଭାରତ କେବଳ ଏକ ସହଯୋଗୀ ନହିଁ ବଲକି ଏକ ସହଯାତ୍ରୀ ହେ। ହମାରା ଦ୍ୱିପକ୍ଷୀୟ ବ୍ୟାପାର 3 ବିଲିୟନ ଡଲର ପାର କର ଚୁକା ହେ। ଭାରତୀୟ କମ୍ପାନିଓ ନେ ଲଗଭଗ 900 ପ୍ରୋଜେକ୍ଟ ମେ ଲଗଭଗ 2 ବିଲିୟନ ଡଲର କା ନିବେଶ କିଆ। ଆଜ ହମନେ ଆପସୀ ବ୍ୟାପାର କୁ ଅଗଲେ 5 ବର୍ଷୋ ମେ ଦୋଗୁଣା କରିବା କା ଲକ୍ଷ୍ୟ ନିର୍ଦ୍ଧାରିତ କିଆ।
ଉଭୟ ନେତା ବାଣିଜ୍ୟ ପୁଞ୍ଜିନିବେଶ କୃଷି ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ବୃଦ୍ଧି ଭିତ୍ତିଭୂମି ଏବଂ ଜନସମ୍ପର୍କ ଉପରେ ଆଲୋଚନା କରିଥିଲେ। ଘାନାରେ ଭାରତ ପୁଞ୍ଜିନିବେଶ କରିବା ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ସହ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଆତଙ୍କବାଦ ମାନବତା କା ଦୁଶ୍ମନ ହେ। ଆତଙ୍କବାଦ କେ ଖିଲାଫ ହମାରୀ ଲଢାଇ ମେ ସହଯୋଗ କେ ଲିଏ ହମ ଘାନା କା ଆଭାର ପ୍ରକଟ କର ରହେ ହେ। ଇସ ସନ୍ଦର୍ଭ ମେ ହମନେ କାଉଣ୍ଟର ଟେରରିଜମ୍ ମେ ଆପସୀ ସହଯୋଗ କୋ ଔର ମଜବୁତ କରନେ କା ନିର୍ଣ୍ଣୟ କିଆ ହେ। ୟୁଏନ ରିଫର୍ମସ୍ କୋ ଲେକର ହମାରା ଦୃଷ୍ଟିକୋଣ ଏକ ଜୈସା ହେ। ପଶ୍ଚିମ ଏସିଆ ଓ ୟୁରୋପ ମେ ଚଲ ରହେ କନଫରେନ୍ସ କୋ ଲେକର ହମ ଦୋନୋ ନେ ଗହରୀ ଚିନ୍ତା ବ୍ୟକ୍ତ କି ହେ। ହମାରା ମାନନା ହେ କେ ଯୁଦ୍ଧ କା ଯୁଗ ନହିଁ ହେ।
ଭାରତ ସମର୍ଥିତ ଭିତ୍ତିଭୂମି ନିର୍ମାଣ ଏବଂ ସାମର୍ଥ୍ୟ ବୃଦ୍ଧି ପ୍ରକଳ୍ପଗୁଡ଼ିକର ବିକାଶ କରିବା, ସ୍ୱାସ୍ଥ୍ୟ ଏବଂ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଜ୍ଞାନ ଆଦାନ ପ୍ରଦାନ ତଥା ୟୁପିଆଇ ଓ କୌଶଳ ବିକାଶ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ 4ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଏହି ବୁଝାମଣାପତ୍ରଗୁଡ଼ିକ ସଂସ୍କୃତି, ଆୟୁର୍ବେଦ, ପାରମ୍ପରିକ ଔଷଧ ସହ ସମ୍ପର୍କିତ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନା ରାଷ୍ଟ୍ରପତି ମାହାମା ଘାନାର ସର୍ବୋଚ୍ଚ ସମ୍ମାନ ଅଫିସ୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଘାନା ପ୍ରଦାନ କରିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଶ୍ରୀ ମୋଦି ତ୍ରିନିଦାଦ ଓ ଟୋବାଗୋ ଯିବେ। ରାଷ୍ଟ୍ରପତି ଖ୍ରୀଷ୍ଟାଇନ୍ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷରଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ଯୁଗ୍ମ ସଂସଦୀୟ ଅଧିବେଶନରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆର୍ଜେଣ୍ଟିନାରେ ପହଞ୍ଚବେ। ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ମିଲେଙ୍କ ସହ ପ୍ରତିରକ୍ଷା, କୃଷି, ଖଣି ଖନନ, ତୈଳ ଓ ବାଷ୍ପ, ନବୀକରଣ ଶକ୍ତି, ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ। ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ 5 ତାରିଖରେ ବ୍ରାଜିଲରେ ପହଞ୍ଚବେ। ବ୍ରାଜିଲର ରିଓ ଡି ଜେନେରିଓଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଜୁଲାଇ 9 ତାରିଖରେ ନାମ୍ବିଆ ଗସ୍ତରେ ଯିବେ। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନାମ୍ବିଆ ଗସ୍ତ। ସେଠାରେ ସେ ନାମ୍ବିଆ ରାଷ୍ଟ୍ରପତି ନାନ୍ଦି ଏନ୍ ଦାୟିତ୍ୱହାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆଜି ହରିୟାଣାର ମାନେସରଠାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ଅଧ୍ୟକ୍ଷମାନଙ୍କ ଜାତୀୟ ସ୍ତରୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ଦୁଇଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ସାମ୍ବିଧାନିକ ଗଣତନ୍ତ୍ର ଏବଂ ରାଷ୍ଟ୍ର ନିର୍ମାଣ ସୁଦୃଢ଼ କରିବା ନିମନ୍ତେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ଭୂମିକା। ଦେଶରେ ଦ୍ରୁତ ସହରାଞ୍ଚଳ ବିକାଶ ଦୃଷ୍ଟିରୁ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରୁଛି। ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା, ଉତ୍ତମ ବ୍ୟବସ୍ଥାର ପ୍ରଚାର ପ୍ରସାର, ନବସୃଜନ ପ୍ରକ୍ରିୟାକୁ ବ୍ୟାପକ କରିବା ମଧ୍ୟ ଏହି ସମ୍ମିଳନୀର ଲକ୍ଷ୍ୟ। ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତିନିଧିମାନେ ପୌର ସଂସ୍ଥାଗୁଡ଼ିକର ସୁପରିଚାଳନା, ସାଧାରଣ ଜନତାଙ୍କ ଗୁଣାତ୍ମକ ଜୀବନଶୈଳୀର ମାନ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 38 ଦିନିଆ ଅମରନାଥ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ଦକ୍ଷିଣ କାଶ୍ମୀରର ପହଲଗାମ୍ ଏବଂ କେନ୍ଦ୍ରୀୟ କାଶ୍ମୀରର ଗନ୍ଦେରବଲ୍ ଜିଲ୍ଲା ଅନ୍ତର୍ଗତ ବଲତାଲ ମାର୍ଗ ଦେଇ କଡ଼ା ସୁରକ୍ଷା ମଧ୍ୟରେ ଅମରନାଥ ଯାତ୍ରା ଆରମ୍ଭ ହେବ। କାଶ୍ମୀର ଅଞ୍ଚଳରେ ହିମାଳୟର 12,756 ଫୁଟ ଉଚ୍ଚରେ ଅମରନାଥ ଗୁମ୍ଫା ଅବସ୍ଥିତ। ପ୍ରତ୍ୟେକ ବର୍ଷ ଏହି ସମୟରେ ସେଠାରେ ବରଫ ଆଚ୍ଛାଦିତ ଶିବଲିଙ୍ଗ ଆକୃତି ହୋଇଥାଏ। 269 ଯାନରେ 2,300ରୁ ଅଧିକ ତୀର୍ଥଯାତ୍ରୀ ବଲତାଲ ମାର୍ଗକୁ ଯାତ୍ରା କରିଥିବାବେଳେ 3,000ରୁ ଅଧିକ ଯାତ୍ରୀ ପହଲଗାମ୍ ମାର୍ଗରେ ପହଞ୍ଚସାରିଛନ୍ତି। ଯାତ୍ରୀମାନେ ବମ୍ ବମ୍ ଭୋଲେ ଏବଂ ଜୟ ବର୍ଫାନୀ ବାବା କି ଜୟ ଉଚ୍ଚାରଣ ସହ ପହଞ୍ଚିବା ପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହେବା ସମ୍ଭାବନା ଥିବାରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ଦଳ ତୀର୍ଥଯାତ୍ରୀଙ୍କୁ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆମେରିକା ସହ ଭାରତର ସମ୍ପର୍କ ପାକିସ୍ତାନ ଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ୱାଶିଂଟନ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଆମେରିକା ସମ୍ପର୍କ ଆପୋଷ ବୁଝାମଣା ଉପରେ ପର୍ଯ୍ୟବେସିତ ଏବଂ ଏଥିରେ କୌଣସି ତୃତୀୟ ଦେଶର ଭୂମିକା ନାହିଁ। ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା ଓ ଶକ୍ତି କ୍ଷେତ୍ର ଉପରେ ନିର୍ଭରଶୀଳ। ଅପରେସନ୍ ସିନ୍ଦୁର ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅସ୍ତ୍ରବିରତି ଲାଗି ପ୍ରସ୍ତାବ ଦେଇଥିବା ବିଷୟକୁ ଡକ୍ଟର ଜୟଶଙ୍କର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ତଥ୍ୟ ଅନୁଯାୟୀ ଉଭୟ ଦେଶର ସାମରିକ ଅଧିକାରୀମାନଙ୍କ ମଧ୍ୟରେ ବୁଝାମଣା ପରେ ଅସ୍ତ୍ରବିରତି ହୋଇଥିଲା। ଆମେରିକା ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଆମେରିକା ବୈଦେଶିକ ସଚିବ ମାର୍କ ରୁବିଓ ଏବଂ ଅଷ୍ଟ୍ରେଲିଆ ଓ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ କ୍ୱାଡ୍ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭାଗ ନେଇଥିଲେ। ସମସ୍ତ ସଦସ୍ୟ ଦେଶ ପହଲଗାମରେ ସଂଗଠିତ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ। ପରେ ଡକ୍ଟର ଜୟଶଙ୍କର ଆମେରିକାର ପ୍ରତିରକ୍ଷା ଓ ଶକ୍ତି ସଚିବଙ୍କ ସହ ପ୍ରତିରକ୍ଷା, ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ବୈଠକ କରିଥିଲେ। ମାଲିର କାଏଷ୍ଟାରେ ଥିବା ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ 3 ଜଣ ଭାରତୀୟ ନାଗରିକଙ୍କୁ ଅପହରଣ ଘଟଣାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି। ଚଳିତ ମାସ 1 ତାରିଖରେ ଫ୍ୟାକ୍ଟ୍ରି ଉପରେ ସଶସ୍ତ ବନ୍ଧୁକଧାରୀ ଆକ୍ରମଣ କରିବା ପରେ 3 ଜଣ ଭାରତୀୟଙ୍କୁ ପଣବନ୍ଦୀ କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସମ୍ପୃକ୍ତ ଆତଙ୍କବାଦୀମାନେ ସେଠାକାର ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ବାମାକୋଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମାଲି ସରକାର ଏବଂ ସେଠାକାର ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ସହ ସମ୍ପର୍କରେ ରହିଛନ୍ତି। ଅନ୍ୟପକ୍ଷରେ ଅପହୃତ ହୋଇଥିବା ଭାରତୀୟ ନାଗରିକଙ୍କ ପରିବାର ସହ ମଧ୍ୟ ଦୂତାବାସ ଯୋଗାଯୋଗରେ ରହିଛି। ଏହି ଘଟଣାକୁ ଭାରତ ପକ୍ଷରୁ ନିନ୍ଦା କରାଯିବା ସହ ଭାରତୀୟ ନାଗରିକଙ୍କ ସୁରକ୍ଷିତ ମୁକ୍ତି ଲାଗି ମାଲି ସରକାରଙ୍କ ସହ ଆଲୋଚନା କରାଯାଉଛି। ବ୍ରିମିଙ୍ଗହାମର ଏଜବାଷ୍ଟନ୍ଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ଇଂଲଣ୍ଡ ବିପକ୍ଷରେ 5 ୱିକେଟ୍ ହରାଇ 310 ରନ୍ ସ୍କୋର କରିଛି। ଅଧିନାୟକ ସୁମନ ଗିଲ୍ 114 ରନ୍ ଏବଂ ରବୀନ୍ଦ୍ର ଜାଡେଜା 41 ରନ୍ କରି କ୍ରିଜ୍ରେ ଅଛନ୍ତି। ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ 3ଟି ପରିବର୍ତ୍ତନ କରାଯାଇଛି। ପଞ୍ଚଦଶ ହକି ଇଣ୍ଡିଆ ସବ୍ଜୁନିୟର ମହିଳା ଜାତୀୟ ଚମ୍ପିୟନ୍ସିପ୍ 2025 ଆଜିଠାରୁ ଝାଡ଼ଖଣ୍ଡ ରାଞ୍ଚିସ୍ଥିତ ଗୋମ୍କେ ଜୟପାଲ ସିଂ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍ରେ ଆରମ୍ଭ ହେବ। ଚଳିତ ମାସ 14 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ 28ଟି ଦଳ ଭାଗ ନେଉଛନ୍ତି। ଥାଇଲାଣ୍ଡର ଚିଆଙ୍ଗମାଇଠାରେ ଅନୁଷ୍ଠିତ ଏଏଫ୍ସି ମହିଳା ଫୁଟବଲ ଏସିଆନ୍ କପ୍ 2026 ଯୋଗ୍ୟତା ପର୍ଯ୍ୟାୟରେ ଭାରତ 5-0 ଗୋଲ୍ରେ ଇରାକକୁ ପରାସ୍ତ କରିଛି। 9 ପଏଣ୍ଟ ସହ ଭାରତ ଗ୍ରୁପ୍ ବି'ରେ ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଚଳିତ ମାସ 21 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଘାନା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ ଆରମ୍ଭ ହେଉଛି 38-ଦିନିଆ ପବିତ୍ର ଅମରନାଥ ଯାତ୍ରା ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ 310 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଭାରତ। ସମ୍ବାଦ ଶେଷ ହେଲା।